ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର, ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା, ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ୍. ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି. ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ. ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ ପ୍ରତ୍ୟାହାର ହେବ. ପେଟ୍ରୋଲିୟମ୍ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି. ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା. ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା. ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା. ଏହାଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନପିଛା 200 ଲିଟର ହାଇସ୍ପିଡ୍ ଡିଜେଲ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ. ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ. ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି. ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ଆସିଷ୍ଟାନ୍ସ ଆଇଡିଇଏ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି. ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାରୁ ସୁରକ୍ଷା ପ୍ରଦାନ କରିଥାଏ. ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି. ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି. ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି. ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି. ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି. ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ. ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି. ମୁଖ୍ୟମନ୍ତ୍ରୀ କହିଛନ୍ତି ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ. ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ. ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି. ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି. ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି. ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି. ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. କାତାରର ରାଜଧାନୀ ଦୋହାଠାରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ପୁଣି ଆଲୋଚନା ବୈଠକ ଆରମ୍ଭ ହେବ। ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ଜଳପଥ ଦେଇ ପରିବହନ କରାଯାଇଥାଏ। ଆମେରିକା ଏବଂ ଇରାନ୍ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସାନି ସଂଘର୍ଷ ପରିସ୍ଥିତିରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି, ଫଳରେ ଏହି ଜଳପଥକୁ ସାର୍ବଜନୀନ କରିବା ପ୍ରୟାସ ଆଗକୁ ବଢ଼ିପାରି ନାହିଁ। ଆମେରିକା ଏବଂ ଇରାନ୍ର ପ୍ରତିନିଧିମଣ୍ଡଳୀ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଯୁଦ୍ଧ ସମାପ୍ତି ନେଇ ଉଭୟଙ୍କ ପକ୍ଷରେ ହୋଇଥିବା ବୁଝାମଣା ପତ୍ର ସଠିକ୍ ଭାବେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୁନଃ ସଂଘର୍ଷ ଆରମ୍ଭ ହୋଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖଠାରୁ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁରକ୍ଷା ପ୍ରଦାନକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଆନ୍ତଃ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଜାମ୍ମୁ କାଶ୍ମୀରରେ ପହଞ୍ଚୁଛନ୍ତି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ତୀର୍ଥଯାତ୍ରୀ ରହୁଥିବା କ୍ୟାମ୍ପ ଏବଂ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଜାମ୍ମୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 600ରୁ ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି। ଇତିମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସ୍ର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜାତୀୟ ସୁରକ୍ଷା ବାହିନୀ ଏନ୍ଏସ୍ଜି ଗତକାଲି ଜାମ୍ମୁର ଐତିହାସିକ ରଘୁନାଥ ମନ୍ଦିର ପରିସରରେ ଏକ ମିଳିତ ଆତଙ୍କବାଦ ନିରୋଧୀ ମକ୍ ଡ୍ରିଲ୍ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳକୁ 2-ଦିନିଆ ଗସ୍ତରେ ଯିବେ। ଆସାମରେ ସାମ୍ପ୍ରତିକ ବନ୍ୟାଜନିତ ପରିସ୍ଥିତି ପ୍ରଭାବ ନେଇ ଗୁଆହାଟୀଠାରେ ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବନ୍ୟା ପରବର୍ତ୍ତୀ ପ୍ରଭାବ, ରିଲିଫ୍ ଯୋଗାଣ ସ୍ଥିତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ଚୌହାନ ଆସନ୍ତାକାଲି ଅରୁଣାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ପ୍ରଭାବିତ ଗ୍ରାମ, କୃଷିକ୍ଷେତ୍ର ଆଦିର ଆକାଶମାର୍ଗରୁ ସର୍ଭେ କରିବା ସହ ରିଲିଫ୍ ଶିବିର ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ବନ୍ୟା ପରିସ୍ଥିତି ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଉଭୟ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ଅଂଶୀଦାରଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଫସଲ କ୍ଷୟକ୍ଷତି ଆକଳନ, ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲ ବୀମା, ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପୁନଃନିର୍ମାଣ ଆଦି ପ୍ରସଙ୍ଗରେ ଶ୍ରୀ ଚୌହାନ ଆଲୋଚନା କରିବାର ସମ୍ଭାବନା ରହିଛି। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ବ୍ରାଜିଲ୍ ପରାସ୍ତ କରିଛି। ଆମେରିକାର ଟେକ୍ସାସ୍ସ୍ଥିତ ହୋଷ୍ଟନ୍ ଷ୍ଟାଡିୟମ୍ଠାରେ ରାଉଣ୍ଡ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ବ୍ରାଜିଲ୍ ଆଇଭରି କୋଷ୍ଟ କିମ୍ବା ନରୱେ ସହ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ଗ୍ରୁପ୍ 32 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ଜାରି ରହିଛି। ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟାନ୍ତର ସୁଦ୍ଧା ପାରାଗୁଏ 1-0 ଗୋଲ୍ରେ ଆଗୁଆ ରହିଥିଲା। ରାଉଣ୍ଡ 16 ପର୍ଯ୍ୟାୟରେ କାନାଡ଼ା ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ ପରାସ୍ତ କରି କାନାଡ଼ା ଏହି ସଫଳତା ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ୍ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।